জননী জন্মভূমি স্বর্গদ্বাপী গরিয়স সুন্দরা ফাটু থাকে সকাল হয়ে আসু থাকে সুন্দরী পেটরে সেতবে যন্ত্রণা শূল ঘন ঘন আসুছি সেতবে দিনহীন জীবন অভাগা বুদ্ধিয়া বার নাম বুধবার লা জন্মগ্রহণ ভূপৃষ্ঠরে হেলা সেই ভগবান করেছেন মোর কিছু নথেলা এণু মাতা গর্ভরে মৃত্যুবরণ নকরি ধরাধামরে জন্ম হয়ে ক্ষণে পাই শান্তি কিছু মিললানি মিথ্যা কুচা রটনা জনে কেহি সত্য কহিপারিনি আম বিষয়ে আমি অনেক থর লোককে কইছু মিথ্যা মহাপাপ কাহি মিথ্যার তাকে গাড়ি দৌছ মিথ্যা তা না কৌছ কোণ লাভ মিল যেহেতু ভিকারি ভিক্ষক দুঃখরে সেমানে কালযাপন করন্তি তম আখিকি সুখী বলে কেমতি দেখা যাচ্ছে সে তো ভাই বন্ধু কুটুম স কাহার নুহে ভিক্ষারি তার কথা এতে আলোচনা করিয়া কোন দরকার তাঙ্ক নাম হল ভিক্ষ দুঃখ অতি দুঃখের মানুষ ভিক্ষ মাগে যেতে বড় মহান হলে ভিক্ষ তাঙ্কর মূল ধন অধিক কিস প্রয়োজন হলে নানা প্রকার কর্মরে আমি লিপ্ত থাও ধনী ঢৌ ধন আনি হরিয়াঠ করাও গরিব আমার হচ্ছে আত্মা প্রিয় মুহরে প্রিয় বলে কোণ কহিলে প্রিয় অন্তর প্রিয় তাহাই অন্তর যা আমি জানন্তি আজি এই জগতরে সত্য সে অচ্যুতানন্দর লিখিত বাণী অনুযায়ী আমি আমার অলগা পথরে গতি করুথাও এ সবুদিনে করি ভগবানক ভক্তক পাই ছাড়ি দিয়ে যাওয়াকে পড়িব আম্ভে তো আম্ভকু নেই নপারু তুম্ভকু তুম্ভ ধন কাও নবু ভুল এণু অনেক দিন পরে স্বাধীনতা হওয়া থাকে তা আগর ভগবান আমাকে ইয়ে ভূপৃষ্ঠকে নিয়ে আসলে মোর মা পিলাদিনে মতো অনেক কথা কহে মো মা কু পিলাদিনে অনেক জঞ্জাল দিয়েছি প্রত্যেক বেড়ে খেল লীলা ধূড়ি ধূসর এইভাবে পিলার যে কর্ম তাঠার মু অধিক কিছু না কিছু খচড় করে মো মা শান্তি দিনে ওষা বাহ করে পে মু সদাবেলে চোরে নুচি খায়ে প্রত্যেক দিন মোর মাড় ভগবান নীতি বন্ধ হয়ে যাই থিব মোর মাড় বন্ধ হয়ে নথিলা মো মা বাপ থাক মু কেত বড় হয়েছিল মো ভাই মধ্যে মতো মারিলা মু কাহাকু হাত উঠেনি আজ যায় মো গাঁরে বিনা দোষে মধ্যে কি চোরি কলা মতো দিনে আনি বানি দেলে মু বন্ধা হলি তেণু ମୋତେ ଯିଏ ଗାଳି ଦିଅନ୍ତି ସିଏ ଶାନ୍ତିରେ ରହିପାରିବେନି। ମୁଁ କିଛି କରିନି, ସେ ଭଗବାନ ଲେଖିଛନ୍ତି। ତୋ ପଛେ ପଛେ ଛାଇ ପରି ଆମେ ଥାଉ, ତୋତେ ଯିଏ ଯାହା କୁହେ ଆମେ ସବୁ ଶୁଣୁଥାଉ, ତୋର ଯିଏ ଶତ୍ରୁ ହୁଏ ଆମେ ସବୁ ଦେଖିଥାଉ, କିନ୍ତୁ ତୁ କାହାରି କି ଗାଳି ଦେବୁ ନାହିଁ। ସାଧୁ ସହିବ, ଧନୀ କହିବ, ଗର୍ବୀ କହିବ, ରାକ୍ଷସ କହିବ, ଏମାନେ କହିବେ। ତୁମେ ଯଦି ସେଇଭଳିଆ ହୁଅ କିନ୍ତୁ ତୁମ ସାଧନା ପଥର କ୍ଷୟ ହୋଇଯିବ। ଭଗବାନଙ୍କ କଥା ମାନି ମାନି ଅନେକ ଦିନ ବିତିଗଲା ଏ ଧରାଧାମରେ, ମାତୃଭୂମିରେ। ଆମେ 93 କହିଥିଲୁ, 95 ଇଏ ଶରୀର ଚର୍ମ ଅସ୍ଥି ଭିତରେ ଖେଳିବୁ, ମାଂସ ନଷ୍ଟ କରିଦେବୁ, ଦରକାର କ'ଣ? ସମସ୍ତେ ତ ସେ ଦେହ ଟିକେ ଅନେଇଲେ, ଏଣୁ ସେ ଦେହ ବି ଚାଲିଯାଉ, ସବୁ ଚାଲିଯାଉ। ତାଙ୍କର ହିଂସା କ୍ରୋଧ ଅପମାନ ନିନ୍ଦା ଇଏ ବି ଚାଲିଯାଉ। ଚାଲିଗଲା ପରେ ଇଏ ଆଉ ସେ କାହାକୁ କହିବେ? ସେ କହିଲେ ବା ଶୁଣିବାକୁ କିଏ ଆସିବ? ଶୁଣିଲେ ଭଗବାନ ଶୁଣିବେ, ସେ କହିବ ସେ ଭଗବାନ। ଆମେ କାହାଠୁ ନେଇନୁ, ଆମେ କାହାର କ୍ଷତି କରିନୁ, ଯାହା ସେ ଭଗବାନ କରିଛନ୍ତି କରୁଛନ୍ତି ତା ହେଉଥିବ। ଏଣୁ ଆଜି ସେହି ସମୟର ଜନ୍ମ ବାର୍ଷିକ ନିକଟ ହେଇ ଆସିଲା। ଅନେକ ଭକ୍ତ ବନ୍ଧୁ ସର୍ବପ୍ରକାର ମନୁଷ୍ୟରେ 5 ମିନିଟ୍ ପାଇଁ ଇଏ ମନୁଷ୍ୟତ୍ୱ ମନକୁ ନିୟୋଜିତ କରିବାକୁ ବାଧ୍ୟ ହେବି, ଉପାୟ ନାହିଁ। କିନ୍ତୁ ତୁମମାନଙ୍କର ଦୟା ଥାଉ, ମୁଁ କେମିତି ଶୀଘ୍ର ଆପଣମାନଙ୍କ ଆଖିରୁ ଇଏ ଧ୍ୟାନ ତ୍ୟାଗ କରି ଚାଲିଯିବି କାହିଁକି? ଆଉ ସହିବା ଭଳିଆ ବଳ ନାହିଁ, ମନ ବି ନାହିଁ। ଅନେକ କରିବାକୁ ଇଚ୍ଛା ଥିଲା ସେଇ ଭକ୍ତଙ୍କ ପାଇଁ। ଭକ୍ତ ଯେତେବେଳେ ବିପରୀତ ମନୋଭାବ ସଦାବେଳେ ଧାରଣ କରୁଛି, କ'ଣ ଭାରତବର୍ଷରେ ଅନେକ ପ୍ରତ୍ୟେକ ଦିନ ଶହ ଶହ ହଜାର ହଜାର ମନୁଷ୍ୟ ମଧ୍ୟ ମରିଯାଉଛନ୍ତି, ଭଲ ଭଲ ମନୁଷ୍ୟ। ତାଙ୍କ ତୁଳନାରେ ଆମ୍ଭେ ହୀନ ଠାରୁ ହୀନ, ଦିନହୀନ କହିଲେ କିଛି ଅତୃପ୍ତି ହେବ ନାହିଁ। ସଦାବେଳେ ଗୋଟାଏ ଈର୍ଷାନ୍ୱିତ ମନୋଭାବ, ଗୋଟାଏ ଲୋକ ଯେତେବେଳେ ଦେଖିଲେ ମାନବର ଆସୁଛି, ଏଣୁ ହେ ମାନବ ତୁ ଶାନ୍ତିରେ ଥା, ତୋତେ ଭଗବାନ ଏଇଭଳି ମନୋଭାବ ଦିଅନ୍ତୁ, କ୍ରୁର ମନୋଭାବ ତୋଠି ନ ଆସୁ, ତୁ ତୋ ପଥରେ ଖାଇପିଇ ତୋ କର୍ମ କର, ତୁ ବାଜେ କଥା କାହିଁ ମୁଣ୍ଡରେ ପୁରଉଛୁ? ଯାହା ନ ଦେଖିବ ଦୁଇ ନହେନେ ପରେ ତ ନ ଯା ଗୁରୁ ବଚନେ। ଏ ନାନା ପ୍ରକାର ପୋଥି ପୁସ୍ତକ ବାହାରୁଛି, ଏ 30-40 ଏକା ବାହାରିଛି, ମୁଁ କ'ଣ ସବୁଠି ବାହାର କରିଛି? ସେ ମୋ ନାଁକୁ ବାହାର କରନ୍ତି, ମୁଁ କ'ଣ କରିବି? ମୋର ଉପାୟ କ'ଣ ଅଛି? ତୁମେ ଯେମିତି କହିପାରୁଛ ମିଛ କଥା, ସିଏ ସେମିତି ଗୋଟେ ଗପୁ ଥିବେ, ମୋତେ ଯିଏ ଯାହା କହେ ମୁଁ ତା କଥା ମାନେ। ଟିକେ କୃଷ୍ଣ ହବା ନା କୃଷ୍ଣ ହେଇଯିବା, ରାମ ହବା ରାମ ହେଇଯିବା, ଚୋର ହବା ଚୋର ବି ହେଇଯିବା, ଯାହା ଯିଏ ଯେଉଁ ପ୍ରକାର ନିଏ ମୁଁ ମନା କାହିଁ କରିବି? ଭୁଲ କହୁଥିଲେ ସିଏ ତାର ଭୁଲର ପରିଣାମ ଭୋଗ କରିବ, ଠିକ କହୁଥିଲେ ସିଏ ତାର ଠିକରେ ପରିଣାମ ବୁଝିବ। ମୋର କ'ଣ ଅଛି? ମୁଁ ମୋତେ ସଦାବେଳେ ସକ୍ଷମ ବୋଲି ଜନ୍ମଠାରୁ ଆଜି ଯାଏ ଦିନେ କୁହେ ନାହିଁ, ମୁଁ ସଦାବେଳେ ଅକ୍ଷମ। ଭଗବାନ ସକ୍ଷମ। ଭଗବାନଙ୍କର ଏ ପୃଥିବୀରେ ଏକମାତ୍ର ଭକ୍ତ ଲାଗି ଖେଳାଳିଲା ହୁଏ, ଭଗବାନଙ୍କୁ କେହି ଦେଖିନାହାନ୍ତି, ଭକ୍ତଙ୍କୁ ସମସ୍ତେ ଦେଖନ୍ତି। ଭକ୍ତ ସମସ୍ତଙ୍କ କଥାକୁ ନେଇ ସେଇ ଭଗବାନଙ୍କ ଦରବାରରେ ପହଞ୍ଚିଛନ୍ତି ବୋଲି ଏମିତି କିଏ କ'ଣ କହିପାରିବ, ତଥାପି କେତେଟା ପହଞ୍ଚି ପାରୁଛି। ତେଣୁ ଜାମାୟା ଦେବେ ଅଗଚର କାହୁଁ ଜାଣିବ ନରଛାର, ମଣିଷ କ'ଣ ବା ବୁଝିବ। ଏଣୁ ଯେତେବେଳେ ସତ୍ୟଯୁଗ ସରିଲା, ତ୍ରେତୟା ଦ୍ୱାପର ସରିଲା, ନାରଦ ପଚାରିଲା ମହାପ୍ରଭୁ ଆପଣ କେଉଁଭଳି ରହିବେ, ଆରେ କ'ଣ କରିବି, ଦାରୁ ପାଷାଢ଼ ହୋଇ ରହିବି, ଦାରୁଣ ଦୁଃଖ ସହିବି, ମୋର ଭକ୍ତ ଚର୍ମ ଶରୀର ରହିବେ, ବହୁତ ଦୁଃଖ ସହିବେ। ହେଲେ ସୁଦ୍ଧା ଯୁଗକୁ ଯୁଗ ଏହି ଭାବ ଲାଗିଛି, ଲାଗି ରହିବ। ଆଉ ଦେଖେ ନାରଦ, କଳିର ନୀତି, ଜାମାୟା ଦେବେ ଅଗୋଚର କାହୁଁ ଜାଣିମୁ ନରଛାର, ଯାହାର ମାୟା ଦେବତାମାନେ ଅଗୋଚର, ତାକୁ ତୁ କ'ଣ କରିବୁ ଆଉ ମୁଁ କ'ଣ କହିବି ତୋତେ। ତେଣୁ ଏ ପୃଥିବୀରେ ସମସ୍ତଙ୍କୁ ମୁଁ ଜାଣିକିରି କଳିରେ ଏତିକି ହେବ, ନରମାୟା ନାରାୟଣଙ୍କୁ ଅଗୋଚର, ନରଙ୍କର ଏଭଳି ମାୟା ମୋତେ ଅଗୋଚର ହୋଇଯିବ। ତେଣୁ ମୁଁ ଦାରୁପାଷାଣ ରୂପରେ ରହିବି, ମୋର ସୂକ୍ଷ୍ମ ସତା ଭକ୍ତ ଅଙ୍ଗରେ ଖେଳିବ। ତେଣୁ ମୁଁ ଛୋଟ କରି ଗୀତ ଲେଖିଥିଲି ସମୟରେ, ଭକ୍ତ ମୁଖରେ ଲେଖେଇଛି, ଭକ୍ତ ମୁଖରେ ସବୁ ଲେଖାଏ, ଭକ୍ତ ମୋର ଭାବୁକ, ସେ ଯାହା ଭାବେ ତାହା ମୁଁ ବର୍ଷଣ କରେ। ଏଣୁ ମୋର ବାପ ମା ହେଉଛି ଭକ୍ତ, ମୁଁ ତାର ପୁତ୍ର ସମ ସଦାବେଳେ କୂଳରେ ଖେଳୁଥାଏ। ତେଣୁ ଭକ୍ତ ଗାଳି ମୁଁ ସହିବି, ଆନ ଗାଳି ସହିପାରିବିନି, ଭକ୍ତ ମୋର ଜୀବନ ପ୍ରାଣ ଧନ, ଭକ୍ତ ଲାଗି ମୁଁ ଅନେକ ଦୁଃଖ ସହେ, ମାଡ଼ ଖାଏ, ଭକ୍ତ ଲାଗି ଭିକ୍ଷା ମାଗେ। ଏଣୁ ଭକ୍ତ ମୋ ଜୀବନ, ସେହି ସଦୃଶ କଳିଯୁଗରେ କାହିଁକି ଭଗବାନ ଏ ତଳ ଅଞ୍ଚଳରେ ଜନ୍ମଗ୍ରହଣ କରି ନାନା ପ୍ରକାର ବିଭୀଷିକାରେ ନାନା ପ୍ରକାର ଖେଳା ପରି ପେଣ୍ଡୁ ପରି ମୋତେ ଗଡ଼େଇ ଗଡ଼େଇ ବହୁତ ଦୁଃଖ ଦେଲେ। ଦିଅନ୍ତୁ ତାଙ୍କ ଇଚ୍ଛା ହେଲା, ବାକି ସେ ହିସାବରେ ଯିଏ ଯାହା ଦୁଃଖ ଦେବାର କଥା ଦିଅନ୍ତୁ, ଆମେ କାହାର ଶତ୍ରୁ ନୁହଁ, ଆମେ କାହାର ଶତ୍ରୁତା ଆଚରଣ କରୁନି, ଆମେ କାହା କଥା ମନେ ପକାଉନି, ଆମ କଥା ଅନେକ ମନେ ପକାନ୍ତି, ଭଲରେ ପକାନ୍ତି ମଧ୍ୟ ମନ୍ଦିରରେ ପକାନ୍ତି, ଦେଖିଥିବା ଲୋକ ମଧ୍ୟ କୁହେ, ନ ଦେଖିଥିଲା ଲୋକ ଶୁଣିକିରି ମଧ୍ୟ କୁହେ। ହେଲେ ସେ ଏଭଳି ଦିନହୀନ ନା, ନହେଲେ ବାର ସଦୃଶ ବୁଧବାର ବି କହିପାରିବେ, କୌଣସିଲା ପ୍ରକାର ସେ ନା ଯୋଗ ହିଁ ଅଛି। କାହିଁକି ସେ ଲୋକଟା ତୁମେମାନେ ଘୃଣା କରୁଛ, କ'ଣ ଲାଭ ମିଳିବ, କିଛି ମିଳିବ, କିଛି ମିଳିବନି। ମୁଁ ଗାଳି ଦେବିନି କାହାକୁ, ତୁମେ ମୋତେ ଯେତେ ଗାଳି ଦିଅ ମୁଁ ସାକ୍ଷୀ ଦେଉଥିବି ଚକ ସେହି ଚୌବାହାକୁ, ମୁଁ ଆନ କିଛି ଜାଣିନି, ମୋର କେହି ନାହାନ୍ତି। ମନୁଷ୍ୟକୁ ସାହାଭରସା କରି ମୁଁ କ'ଣ ରହିପାରିବି, ମନୁଷ୍ୟର କ'ଣ ଅଛି ମୋର, ତାଙ୍କୁ ମୁଁ ଆଶ୍ରୟ କରେ, ସେ ଯାହା କରାନ୍ତି ଯାହା କୁହନ୍ତି ମୁଁ ତାହା କରେ, ମନୁଷ୍ୟ କ'ଣ କହେ, ନା ଇଚ୍ଛାକୁ ଯାହା ସୁରୁଛି ତା ମନେ କରିଦେଇ ଚାଲୁଛି, ମୁଁ କିଛି କରେନି, ମୁଁ କ'ଣ ଜାଣିଛି ଯେ କରିବି, ମୁଁ କ'ଣ ଜାଣିଛି, ମୁଁ କିଛି ଜାଣିନି। ସିଏ ସବୁ କୁହନ୍ତି କରାନ୍ତି ଆମ ଦ୍ୱାରା, ମୁଁ କିଛି ଜାଣିନି, ସେଇ ସବୁ କରାନ୍ତି। ତୁ ହିଁ ତୋତେ ରକ୍ଷା କର, ଆମ୍ଭେ ତ ମନୁଷ୍ୟ ମାତ୍ର, ସଦାବେଳେ ସତ୍ ଚିତ୍ ଆନନ୍ଦ ସଚିତାନନ୍ଦକୁ ତୁ ଚିନ୍ତା କର। ହେ ମନୁଷ୍ୟ, ଖଳ କୁଟ କପଟ ମିଥ୍ୟା ଆଚରଣରେ ଦିନକୁ ବିତେଇ ଦିଅ ନା, ସେହି ସମୟଟାରେ ସେଇ ପରମ ଆନନ୍ଦ ଭଗବାନଙ୍କ କରୁଣାରୁ କିଞ୍ଚିତ ସାନ୍ନିଧ୍ୟ ଲାଭ କରିବାକୁ ହେଲେ, କୃପାରୁ ସାନ୍ନିଧ୍ୟ ଲାଭ କରିବାକୁ ହେଲେ, କଟାକ୍ଷରୁ ସାନ୍ନିଧ୍ୟ ଲାଭ କରିବାକୁ ହେଲେ, ସତ୍ପଥରେ ମନ କିଞ୍ଚିତ ତୁମକୁ ରକ୍ଷା କର, ମୋର କିଛି ଆଉ କହିବାର ନାହିଁ, ଏତିକି ଭିକ୍ଷା ତୁମେ ସତ୍ୟ ଆଚରଣ କର, ସତ୍ୟାଚାରୀ ହୁଅ। ଭଗବାନ କେଉଁଠି ନାହାନ୍ତି, ସତ୍ୟ ହିଁ ଭଗବାନ, ସତ୍ୟ ହିଁ ଭଗବାନ, ସତ୍ୟ ହିଁ ଭଗବାନ। ତୁମେ ଯାହା କରୁଛ, ମୁଁ ଯାହା କରୁଛି, ରାତିଦିନ କେହି ଲୁଚି ରହିପାରିପାରିବାନି, ସମସ୍ତଙ୍କୁ ଜଣେ ଦେଖୁଛନ୍ତି, ନିରୀକ୍ଷଣ କରି ଦେଖୁଛନ୍ତି, ସମସ୍ତଙ୍କୁ ଦେଖୁଛନ୍ତି। ଯାହାର ବିଶ୍ୱ ଆଖି, ଇଏ ବିଶ୍ୱକୁ ଯିଏ ଚଳାଉଛନ୍ତି, ଇଏ ବିଶ୍ୱର ମାଲିକ ଯିଏ, ଆମେ ସମସ୍ତେ ସେଇ ବିଶ୍ୱ ପିତାଙ୍କର ସନ୍ତାନ। ତେଣୁ ବିଶ୍ୱାସ ରଖ, ବିଶ୍ୱାସ ରଖ, ବିଶ୍ୱାସ ମୂଳେ ଭଗବାନ ଜାଣନ୍ତି ସକଳ ବିଧାନ। ଏ ମନୁଷ୍ୟ ବିଶ୍ୱାସ ବିନା ଏ ଜଗତରେ କିଛି ହିଁ ନାହିଁ। ତୁମେ କାହାର କ୍ଷତି କରିବାକୁ ଚାହୁଁନ, କାହାକୁ ଖାଲିରେ ପକାଇବାକୁ ଇଚ୍ଛା କରନା, କାହା ଦ୍ୱାରା କାହାକୁ ଦଣ୍ଡ ଦେବାକୁ ଇଚ୍ଛା କରନା। ତୁମେ ଯାହା ତିଆରି କରିବ ସିଏ ତୁମ ପାଇଁ ରହିବ, ତ ତୁମ ଅଣନାତି ପଣନାତି ପୁଅ ଯାଏ ରହିବ। କାହିଁକି ନା କେହି କାହାକୁ ଛାଡ଼ି ଯାଇପାରିବେନି, ସମସ୍ତେ ସମସ୍ତକୁ ଦଣ୍ଡ ବିଧାନ କରିବା ପାଇଁ ଭଗବାନଙ୍କର ବିଧି ଅଛି। ରାମ ଅବତାରରେ ରାବଣକୁ ମାରିଲେ ତାଙ୍କ ପାଇଁ କୃଷ୍ଣ ଅବତାର ବେଳକୁ ଦଣ୍ଡ ବିଧାନ କରାଗଲା। ଏଇଭଳି ଯିଏ ଯେତେ ଅଛନ୍ତି କେହି କେଉଁଠି ରହିବାନି। ଭଗବାନ କହିଛନ୍ତି, ମୁଁ ମଧ୍ୟ ଭଗବାନ ହେଲେ ଯଦି କାହାର ଅନ୍ୟାୟରେ ବିରୋଧ ଆଚରଣ କରେ, ତାହା ତ ମୁଁ ହିଁ ମୋତେ ଦଣ୍ଡରେ ବିହିତ କରେଇଲି। ସମସ୍ତେ ଏତିକି ଚିନ୍ତା ରଖ, ମନୁଷ୍ୟର ଦୁଃଖ କାତର ଭିତରେ ଆମେ ରହିବା। ଯିଏକି ଆମ ରକ୍ତ ସଂସର୍ଗୀୟ ପୁଅ ଝିଅ ବାପ ମା ଭାଇ ଭଉଣୀ ଆପଣା ସ୍ତ୍ରୀ ଆମେ, ୟା ଭିତରେ ଯଦି କାହାକୁ କୌଣସି ଧୂଲ ଦୁଃଖ ଦଣ୍ଡ ଦୁର୍ଦ୍ଦଶା ଆସେ, ଏଠି ମଣିଷ ପ୍ରାଣପଣେ ପରିଶ୍ରମ କରିବାକୁ ପଡ଼ୁ, ଚାହି କଳି କରିବାକୁ ପଡ଼ୁ। ଏତିକି ଛାଡ଼ିଲେ ଆଉ ଯେଉଁ ଭୁଲ ବାଟ କଳି, ତାକୁ ଆପଣମାନେ କେବେ ଗ୍ରହଣ କରନ୍ତୁନି, ସେ ତୁମ ପାଇଁ ସାହାଭରସା ହେବ ନାହିଁ। କ୍ଷଣକ ପାଇଁ ଆସି ତା ସାଙ୍ଗରେ ରହି ୟାକୁ ଦଣ୍ଡ, ୟା ସାଙ୍ଗରେ ରହି ତାକୁ ଦଣ୍ଡ ଦେଲେ, ଦଣ୍ଡଧାରୀ କତିରେ ସିଏ ଅସହ୍ୟ, ଦଣ୍ଡଧାରୀ ତାକୁ କେବେ ହେଲେ ସହିବେ ନାହିଁ। ଏଣୁ ସତ୍ୟକୁ ଭଲ ପାଅ, ସତ୍ୟରେ ସବୁ ଅଛି, ମିଥ୍ୟା କ୍ଷଣସ୍ଥାୟୀ, ଅନ୍ଧାର ପରେ ଆଲୋକ, ଆଲୋକ ପରେ ଅନ୍ଧାର, ଇ ସଦାବେଳେ ତିଆରି ହିଁ ଥୁଆ ହେଇଛି। ତୁ ଯଦି ଭୁଲ ଭାବୁ, ମୁଁ କ'ଣ କରିବି, ମୋର ଉପାୟ କ'ଣ ଅଛି, ମୋର ଯେତିକି କହିବା ମୁଁ ତୋରି ପାଇଁ କହିଲି, ତୁ ହିଁ ତୋତେ ରକ୍ଷା କର, ମୋର କିଛି ନାହିଁ।